ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ତିନି ନମ୍ଘର ଖେପେ ଦେଶର ଦଶଟା ରାଜ୍ୟ ଆର୍ ଦୁଇଟା କେନ୍ଦ୍ରଶାସିତ ଅଞ୍ଚଳଥି ଆଇବା ମାସର ସାତ ତାରିଖ ଦିନ ଭୋଟ୍ ହେବାରକେ ଯାଉଛି। ଇ ଆସନମାନଙ୍କ ଲାଗି ଦାଖଲ ପ୍ରାର୍ଥୀପତ୍ର ଯାଞ୍ଚ ଗଲାକାଲି ସରିଛି। ଆଇବାକାଲି ସୋମବାର ପ୍ରାର୍ଥୀପତ୍ର ଫେରାଇ ନେବାର ଶେଷ ତାରିଖ ଧାରିଛ ହୋଇଛି। ସେଆଡ଼େ ସାଧାରଣ ନିର୍ବାଚନର ଚାରି ନମ୍ଘର ଖେପେ ନଅଟା ରାଜ୍ୟ ଆର୍ ଗୋଟେ କେନ୍ଦ୍ରଶାସିତ ଅଞ୍ଚଳର ଛୟାନବେଟା ଲୋକସଭା ଆସନ ଲାଗି ଭୋଟ୍ ଆଇବା ମାସର ତେର ତାରିଖ ଦିନ ହେବାରକେ ଯାଉଛି। ଇ ଚାରି ନମ୍ଘର ଖେପର ଭୋଟ୍ ଲାଗି ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆଇବା ପଚିଶ ତାରିଖ ଦିନ ସର୍ବା। ସେଆଡ଼େ ଦୁଇ ନମ୍ଘର ଖେପେ ଇ ମାସର ଛବିଶ ତାରିଖ ଦିନ ଅଠାଅଶୀଟା ଲୋକସଭା ଆସନ ଲାଗି ଭୋଟ୍ ହେବାରକେ ଯାଉଛି। ହେଥିଲାଗି ପ୍ରଚାର ଅଭିଯାନ ଜୋର ଧରିଛି। ଭାରତୀୟ ଜାତୀୟ କଂଗ୍ରେସ ତରଫୁ ଓଡ଼ିଶାର ତିନିଟା ଲୋକସଭା ଆର୍ ଷୋହଳଟା ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ସୂଚନା ଅନୁସାରେ ସମ୍ବଲପୁର ଲୋକସଭା ଆସନ ଲାଗି ଦୁଲାଲ ଚନ୍ଦ୍ର ପ୍ରଧାନଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିବାବେଳେ ଆସ୍କା ଲୋକସଭା ଆସନଠୁ ଦେବକାନ୍ତ ଶର୍ମା କଂଗ୍ରେସ ପ୍ରାର୍ଥୀ ଘୋଷିତ ହୋଇଛନ୍। କେନ୍ଦୁଝର ଲୋକସଭା ଆସନ ଲାଗି କଂଗ୍ରେସ ଆଗନୁ ପ୍ରାର୍ଥୀ କରିଥିବା ମୋହନ ହେମ୍ରମଙ୍କୁ ବଦଳେଇକରି ତାଙ୍କର ଜାଗାନ ବିନୋଦ ବିହାରୀ ନାୟକଙ୍କୁ ପ୍ରାର୍ଥୀ କରିଛି। ସେନ୍ତା ଷୋହଳଟା ବିଧାନସଭା ଆସନ ଲାଗି କଂଗ୍ରେସ ତରଫୁ କରାଯାଇଛି ପ୍ରାର୍ଥୀ ତାଲିକାଥି ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ାନୁ ଅମିତା ବିଶ୍ୱାଲ ଆର୍ ବୌଦ୍ଧ ଜିଲ୍ଲାର କଣ୍ଟାମାଲନୁ ଶରତ ପ୍ରଧାନ ପ୍ରାର୍ଥୀ ହୋଇଛନ୍। କଣ୍ଟାମାଲ ଆସନନୁ କଂଗ୍ରେସ ଆଘୋ ମନୋଜ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଥିବାବେଳେ ତାଙ୍କୁ ବଦଳେଇକରି ଶରତ ପ୍ରଧାନଙ୍କୁ ପ୍ରାର୍ଥୀ କରିଛି। ରାଇଜେ ବ୍ୟବସ୍ଥିତ ଭୋଟର ଶିକ୍ଷା ଆର୍ ନିର୍ବାଚନଥି ଅଂଶଗ୍ରହଣ ଏସ୍ଭିଇପି ଅଭିଯାନ ଚାଲିଛି। ଗଲାକାଲି ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍ ଛକ୍ନ ଭୁବନେଶ୍ୱର ମହାନଗର ନିଗମ ଆର୍ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ତରଫୁ ୱାକାଥନ୍ କାର୍ଯ୍ୟକ୍ରମ ହୋଇଥିଲା। ହେଥି ରାଜ୍ୟର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇକରି ଭୋଟରମାନଙ୍କୁ ମତଦାତା ସଂକଳ୍ପ ପାଠ କରାବାର ସଙ୍ଗେ ନୂଆକରି ଭୋଟ୍ ଦେବାରକେ ଯାଉଥିବା ଜୁଆନ୍ ପିଲା ଟୁକେଲମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ମାଷ୍ଟର କ୍ୟାଣ୍ଟିନ୍ ଛକନୁ ଭୁବନେଶ୍ୱର ମହାନଗର ନିଗମ ମୁଖ୍ୟାଳୟ ତକ ହୋଇଥିବା ୱାକାଥନ୍ଥି ଚାରିଶହନୁ ଅଧିକା ଭୋଟର ସାମିଲ ହୋଇଥିଲେ। ଶ୍ରୀକ୍ଷେତ୍ର ପୁରୀନ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ପହଲା ସମନ୍ୱୟ କମିଟି ବୈଠକ ଗଲାକାଲି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କର ଅଧ୍ୟକ୍ଷତାତି ହୋଇଯାଇଛି। ବୈଠକଥି ରଥ ବନାନୁ ନେଇକରି ରୋଡ୍ଘାଟ ପିଇବାର ପାନ୍ ଆର୍ ବିଦ୍ୟୁତ୍ ଯୋଗାଣ ପାର୍କିଂ ବ୍ୟବସ୍ଥା ସ୍ୱାସ୍ଥ୍ୟ ଆଉ ପରିମଳ ବିଭାଗର ପ୍ରସ୍ତୁତିର ସମୀକ୍ଷା କରାଯିବାର ସଙ୍ଗେ ଇ ବଛ ରଥଯାତ୍ରା ଯେନ୍ତା ଶାନ୍ତି ଶୃଙ୍ଖଳାତି ହେବାବ୍ଦେ ଆଲୋଚନା କରାଯାଇଥିଲା। ଇତାର ସଙ୍ଗେ ଇ ବଛ ନବଯୌବନ ନେତୃତ୍ସବ ଆର୍ ରଥଯାତ୍ରା ଗୋଟେ ଦିନେ ପଡ଼ୁଥିବାନୁ ହେବାବ୍ଦେ ଭିଲ୍ ବୈଠକଥି ଆଲୋଚନା କରାଯାଇଥିଲା। ଏକକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସିୟୁଇଟି ୟୁଜି ଆଇବା ମାସ ପନ୍ଦର ତାରିଖନୁ ମୂଲ ହେବା। ଇ ପରୀକ୍ଷା ଲାଗି ଜାତୀୟ ପରୀକ୍ଷା ସଂସ୍ଥା ଏନ୍ଟିଏ ତରଫୁ ସୂଚୀ ଜାରି କରାଯାଇଛି। ସୂଚନା ଅନୁସାରେ ମେ ପନ୍ଦରନୁ ଚବିଶ ତାରିଖ ତକ୍ ଭିନ୍ ଭିନ୍ ତେଷଠିଟା ବିଷୟ ପରୀକ୍ଷା ହେବା। ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ରିସର୍ଚ୍ଚ ଆଇଜର୍ ଇ ବଛନ୍ନୁ ଜେଇ ଆଡ୍ଭାନ୍ସ ବଦଲା ନିଜର ପ୍ରବେଶିକ୍ଷା ପରୀକ୍ଷା କରବା ଆଉ ହେତାକେ ଆଇଜର୍ ଆପ୍ଟିଚ୍ୟୁଡ୍ ଟେଷ୍ଟ ଆଇଏଟି 2024 କୁହାଯିବା ବୋଲି ଆଇଜର୍ ତରଫୁ ସୂଚନା ଦିଆଯାଇଛି। ଆଇଜର୍ଥି ନାଁ ଲେଖା ଲାଗି ଆବେଦନ ପ୍ରକ୍ରିୟା ମୂଲ ହୋଇଥିବାବେଳେ ଆଇବା ଜୁନ୍ ମାସ ନଅ ତାରିଖ ଦିନ ପ୍ରବେଶିକା ପରୀକ୍ଷା ହେବା। ଯେନ୍ମାନେ 2022, 2023 ଆଉ 2024 ମସିହାତି ବିଜ୍ଞାନ ଶ୍ରେଣୀର ବାର କ୍ଲାସ୍ ପାସ୍ କରିଥିବେ ସେମାନେ ଆଇଜର୍ର ପ୍ରବେଶିକା ପରୀକ୍ଷା ଲାଗି ଯୋଗ୍ୟ ହୋଇପାରିବେ। ରାଇଜେ ଜବର ଖରା ହେଉଥିବାନୁ ଭୁବନେଶ୍ୱର କଟକ ପୁଲିସ କମିଶନରେଟ୍ ତରଫୁ କାମଥି ଲାଗିଥିବା ଟ୍ରାଫିକ୍ କର୍ମଚାରୀମାନଙ୍କୁ ଏସି ହେଲମେଟ୍ ଦିଆଯାଇଛି। ଗଲାକାଲି ପୁଲିସ କମିଶନର ସଞ୍ଜୀବ ପଣ୍ଡା ଟ୍ରାଫିକ୍ ଡ୍ୟୁଟିଥି ଥିବା ପୁଲିସ କର୍ମଚାରୀମାନଙ୍କୁ ଏସି ହେଲମେଟ୍ ଦେଇଥିଲେ। ହେ ଏସି ହେଲମେଟ୍ ଦିହିକେ ଥଣ୍ଡା ରଖବାର୍ଥି ସାହାଯ୍ୟ କରବା ବୋଲି କୁହାଯାଇଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ଇପିଏଫ୍ଓ ଇ ବଛର ଫେବୃୟାରୀ ମାସେ 15,48,000 ସଭ୍ୟଙ୍କୁ ଯୋଡ଼ିଛି। ଗଲାକାଲି ଇପିଏଫ୍ଓ ତରଫୁ ଜାରି ତଥ୍ୟ ଅନୁସାରେ ଫେବୃୟାରୀ ମାସେ 7,78,000 ଲୋକ ନୂଆକରି ଇପିଏଫ୍ଓ ଯୋଡ଼ି ହୋଇଛନ୍। ସେମାନଙ୍କର ଭିତରେ 56.36% ହେଉଛନ୍ 18-25 ବଛର ବୟସର ଲୋକ। ରାଜ୍ୟ ଶ୍ରମ ଆଉ ଇଏସ୍ଆଇ ବିଭାଗ ତରଫୁ ଭୁବନେଶ୍ୱରର ରାଜ୍ୟ ଇଏସ୍ଆଇ ହାସ୍ପାତାଲମାନଙ୍କୁ କାମ କରୁଥିବା ଫାର୍ମାସିଷ୍ଟ ଆର୍ ଲାବୋରେଟୋରୀ ଟେକ୍ନିସିଆନମାନଙ୍କର ଦୁଇଦିନିଆ ତାଲିମ କାର୍ଯ୍ୟକ୍ରମ ହୋଇଯାଇଛି। 36 ଜଣ ଫାର୍ମାସିଷ୍ଟ ଆର୍ ଲାବୋରେଟୋରୀ ଟେକ୍ନିସିଆନ୍ ଯୋଗ ଦେଇଥିବା ଉଦ୍ଯାପନୀ ଉତ୍ସବଟି ଶ୍ରମ ବିଭାଗର ଶାସନ ସଚିବ ଆର୍ଏସ୍ ଗୋପାଳନ ଆର୍ ଅତିରିକ୍ତ ଶାସନ ସଚିବ ନୀତିରଞ୍ଜନ ସିଂ ଯୋଗ ଦେଇଥିଲେ। କର୍ମଶାଳାଥି ଭାଗ ନେଇଥିବା ଫାର୍ମାସିଷ୍ଟ ଆର୍ ଲାବୋରେଟୋରୀ ଟେକ୍ନିସିଆନମାନଙ୍କୁ ପ୍ରମାଣପତ୍ର ଦିଆଯାଇଥିଲା। ରାଇଜୁ ଆସ୍ଥାନୁ ଗ୍ରୀଷ୍ମପ୍ରବାହ ସ୍ଥିତି ଧୀରେ ଧୀରେ କମ୍ବା ବୋଲି ଭାରତୀୟ ପାଣିପାଗ ବିଭାଗ ତରଫୁ କୁହାଯାଇଛି। ହେଲେ ଆଇବା 24 তারিখ তক রাজ্যর কেতরা জাগান ঘড়ঘড়ি আর চড়ক মারবার সঙ্গে হালকানু মধ্যম বর্ষা হইপারে বলে পানিপাক বিভাগ তরফ অনুমান করা যাইছি। ইন জনাই দিয়া যাইপারে যে রাজ্যে গলাকাল পহেলা করে বৌদ্ধ আর বারিপদার তাতি 45 ডিগ্রি পার করেছিল। ই দুই জাগান গলাকাল দিনর সবুজহ তাতি 45.2 ডিগ্রি সেলসিয়স রেকর্ড করা যাইছিল। এছনির আঞ্চলিক খবর ইন শেষলা। আরবেলর আঞ্চলিক খবর শুনিপারবে রাতে 7:02 মিনিট থি। জুহার।